ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ସ୍ୱାଧୀନତା ଦିବସ ଅବସରରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନକେ ଜନ ଆନ୍ଦୋଳନ କରବାର୍ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍। ସେନ୍ତା ହର୍ ଘର୍ ତ୍ରିରଙ୍ଗା ଅଭିଯାନତି ସାମିଲ ହେବାର୍କେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଆହ୍ୱାନ ସାଙ୍ଗେ ଯୋଡ଼ି ହେବାର୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସବୁ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍। ମୁଖ୍ୟମନ୍ତ୍ରୀ ତାଙ୍କର ବାର୍ତ୍ତାଥି କହିଛନ୍ ଯେ ଜାତୀୟ ପତାକାର ମହତ୍ବାବ ଦେ ସମସ୍ତଙ୍କୁ ଜନାବାର୍ଟା ହର୍ ଘର୍ ତ୍ରିରଙ୍ଗା ଅଭିଯାନର ଉଦ୍ଦେଶ୍ୟ। ଏହି ଅଭିଯାନଟି ସଭେ ନିଜର ଘରେ ଜାତୀୟ ପତାକା ଉତ୍ତୋଳନ କରିକି ନିଜର ସେଲ୍ଫି ହର୍ ଘର୍ ତ୍ରିରଙ୍ଗା .com ଥି ଅପଲୋଡ଼ କରବାର୍କେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍। ଜିଲ୍ଲାସ୍ତରନ ଆଇବାକାଲନୁ 15 ତାରିଖ ତକ ହେବାର୍କେ ଥିବା ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସହିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମଟି ଓଡ଼ିଆ ଅସ୍ମିତାର ଝଲକ ଦେଖିବାର୍କେ ମିଲ୍ବା। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଆଉ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକେ ସଫଳତାର ଲାଗି ନିଷ୍ଠାର ସଙ୍ଗେ କାମ କରବାର୍କେ ସୂଚନା ଆଉ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଜିଲ୍ଲା ସୂଚନା ଆଉ ଲୋକସମ୍ପର୍କ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଗଲାକାଲି ଆଭାସୀ ଜରିଆ ବିଭାଗର ବରିଷ୍ଠ ପଦାଧିକାରୀ ଆଉ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସାଙ୍ଗେ ବୈଠକ କରିକି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମଟି ସ୍ୱାଧୀନତା ସଂଗ୍ରାମୀ ଆର୍ ସେମାନଙ୍କର ପରିବାରର ସଦସ୍ୟ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରବାର ପଦକ୍ଷେପ ବାବଦେ ସେ ସମୀକ୍ଷା କରିଥିଲେ। ରାଇଜେ ଆଇବା 15 ତାରିଖ ଦିନ ସୁଭଦ୍ରା ଯୋଜନାର ଏସ୍ଓପି ଆଇବା ଆଉ କେନ୍ମାନେ ସେଥିର୍ ସୁଫଲ ପାଇବେ ହେଟା ଜଣାପଡ଼ବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ସେ କହିଛନ୍ ଯେ ସୁଭଦ୍ରା ଯୋଜନାର ଲାଗି ବଜେଟ୍ଥି 10,000 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି, ହେଲେ ଦରକାର ପଡ଼ିଲେ ହେଟା ବଢ଼ବା। ଆଇବା 17 ସେପ୍ଟେମ୍ବର ରାଇଜେ ଇ ଯୋଜନା ଲାଗୁ ହେବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ରାଇଜେ ଲକ୍ଷପତି ଦିଦିଙ୍କର ସଂଖ୍ୟା ଭିଲ୍ ଯେନ୍ତା ବଢ଼ବା ସେ ଦିଗେ ସରକାର କାମ କରୁଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ପଶ୍ଚିମ ଓଡ଼ିଶା ଆର୍ ଛତିଶଗଡ଼ର ପାଣିପାଗ ଉପରେ ନଜର ରଖବାର୍କେ ଭାରତୀୟ ପାଣିପାଗ ବିଭାଗ ତରଫ ସମ୍ବଲପୁର ଲାଗି ଗୋଟେ ଡପ୍ଲର ରାଡାର ଅଣାଯାଇଛି। ଇଥିର ସବୁ ଯନ୍ତ୍ରପାତି ଆସିକରି ପହଞ୍ଚିଥିବାର ବେଳେ ଇ ବଛରର ଶେଷ ତ ଡପ୍ଲର ରାଡାରର କାର୍ଯ୍ୟକ୍ରମ ହୋଇପାରେ ବୋଲି ବିଭାଗ ତରଫ କୁହାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ପାରାଦୀପ ଆର୍ ଗୋପାଳପୁରନ ଡପ୍ଲର ରାଡାର କାମ କରୁଥିବା ବେଳେ ସମ୍ବଲପୁର ଆର୍ ବାଲେଶ୍ୱରନ ହେଥିଲାଗି ଘର ତିଆରି ସରିଯାଇଛି। ରାଇଜେ ଆଇବାକାଲନୁ ଯୁକ୍ତ 3ର 2 ନମ୍ବର ଖେପ ନାଁ ଲେଖା ଆବେଦନ ମୂଲ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ସୂଚନା ଅନୁସାରେ ଆଇବା 26 ତାରିଖ ତକ ସାମ୍ସ ୱେବ୍ସାଇଟ୍ ଜରିଏ ଆବେଦନ ଲାଗି ସୁଯୋଗ ମିଳିବା। ଆଇବା 2 ସେପ୍ଟେମ୍ବର ଦିନ ପହିଲା ମେଧା ତାଲିକା ବାହାରବା ଆର୍ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଆଇବା ମାସର 3-6 ତାରିଖ ଭିତରେ ନାଁ ଲେଖାଇ ପାରିବେ। ଓଡ଼ିଶାକେ ଏବେ କେହି ଅନୁପ୍ରବେଶକାରୀ ନାହିଁ ଆସି ଆର୍ ସେ ବାବଦେ କେହିନି ଖବର ନାଇଁନ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍ ଯେ ବାଂଲାଦେଶତି ଅସ୍ଥିରତା ଉତ୍ରୁ କୋଷ୍ଟଗାର୍ଡ ଆର୍ ମେରାଇନ୍ ପୁଲିସ୍କେ ସତର୍କ ରହିବାର୍କେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ହେଲେ ପାସ୍ପୋର୍ଟ କି ଭୋଟର ପରିଚୟପତ୍ର ବିନା ଓଡ଼ିଶାନ ରହୁଥିବା ଅନୁପ୍ରବେଶକାରୀମାନଙ୍କୁ ଖୁଜିକରି ବାହାର କରାଯିବା ଆଉ ସେମାନଙ୍କୁ ନିୟମ ଅନୁସାରେ ଦେଶ ପ୍ରତ୍ୟାର୍ପଣ କରାଯିବା ବୋଲି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ରାଇଜେ ମେଡିକାଲ କାଉନ୍ସେଲିଂ ଲାଗି ଗଲାକାଲିନୁ ପଞ୍ଜିକରଣ ମୂଲିଛି ବୋଲି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ ତରଫ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ନିଟ୍ ୟୁଜି 2024 ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଆଇବା 14 ତାରିଖ ଭିତରେ ପଞ୍ଜିକରଣ କରିପାରିବେ ଆଉ ଅନ୍ଲାଇନ୍ଥି ନିଜର ଡକ୍ୟୁମେଣ୍ଟ ଦାଖଲ କରିପାରିବେ। ଖାଲି ଓଡ଼ିଶା ବାସିନ୍ଦା ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ କୋଟା ମିଳିବା ଆଉ ସେମାନେ ଏମ୍ବିବିଏସ୍ ଆଉ ବିଡିଏସ୍ ପାଠ୍ୟକ୍ରମଟି ନାଁ ଲେଖାଇ ପାରିବେ। ଏତକର ପର୍ବପର୍ବାଣୀ ଛାତ୍ରଛାତ୍ରୀମାନେ ସ୍କୁଲ୍କେ ରାକ୍ଷୀ ପିନ୍ଧିକରି ତିଲକ ଆର୍ ମେହେନ୍ଦି ଲଗେଇକରି ଆସିପାରିବେ। ସେଥିର୍ଲାଗି ସେମାନଙ୍କୁ ସ୍କୁଲ୍ କର୍ତ୍ତୃପକ୍ଷ ଦଣ୍ଡିତ ନାହିଁ କରିପାରନ୍ ବୋଲି ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ତରଫ ଦେଶର ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗକୁ କୁହାଯାଇଛି। ଆଗକେ ରାକ୍ଷୀ ପୂର୍ଣ୍ଣି ପରବ ଆସୁଥିବା ବେଳେ ଚିଠିତି ସ୍କୁଲ୍କେ ରାକ୍ଷୀ ପିନ୍ଧିକରି ଆସୁଥିବାର ଛୁଆକୁ ଶାରୀରିକ ଆର୍ ମାନସିକ ନିର୍ଯାତନା ଦେବାଟା ଆଇନ ଅନୁସାରେ ଦଣ୍ଡନୀୟ ବୋଲିକରି ଦର୍ଶାଯାଇଛି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଜେଏମ୍ୟୁନ ଗଲାକାଲି ଜିଲ୍ଲାସ୍ତରୀୟ ଫାଇଲେରିଆ ନିରାକରଣ ଅଭିଯାନର ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ହୋଇଯାଇଛି। ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ବେଦଭୂଷଣ ହେତାର ଶୁଭାରମ୍ଭ କରିଥିଲେ। ରାଜ୍ୟର କେତେ ଜାଗାନ ଆଇବା 24 ଘଣ୍ଟା ଭିତରେ ଘଡ଼ଘଡ଼ି ସାଙ୍ଗେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ସିଆଡ଼େ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳର 6 ବଜେ ତକ 613.25 ଫୁଟ ରହିଛି। ଜଳଭଣ୍ଡାରକେ ଫି ସେକେଣ୍ଡଟି 2,14,290 ଘନଫୁଟ ପାଇଁ ଆସୁଛି। 10ଟା ଗେଟ୍ ପାୱାର ଚ୍ୟାନେଲ ଆର୍ କେନାଲ ଜରିଏ ଫି ସେକେଣ୍ଡଟି 1,90,215 ଘନଫୁଟ ପାଇଁ ଛଡ଼ାଯାଉଛି। ଏଚନିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।